ଗୀତାଞ୍ଜଳି ରାଉତ କହୁଛି। ରୋଡ୍ ସୁବିଧା ନାହିଁ, ପାଣିର ସୁବିଧା ନାହିଁ, ଗୋଟେ ଗୋଟେ ଲାଇନ୍ ଖୁଣ୍ଟା ଜାଳୁ ନାହିଁ, ଆଉ ଆମ ସାହିରେ ଟିୱେଲ୍ ନାହିଁ, ଆଉ ରୋଡ଼ ଖାଲ ଯୁକ୍ତ ହୋଇଛି, ରାସ୍ତା ନାହିଁ, ମଶା ଧୂଆଁ ଗାଡ଼ି ବି ଆସୁନାହିଁ। ତାରିଣୀ ବସ୍ତି 57 ନମ୍ବର ୱାର୍ଡ଼।